श्रीनन्दनन्दन अभय चरणारविन्द रे भज हरे मन श्रीनन्दनन्दन अभय चरणारविन्द रे
Yeah.
ଭଗବାନଙ୍କ କଥା କିଛି
ଅଛନ୍ତି ସେମାନଙ୍କ ଝିଅ ହେଉଛି ବେଙ୍ଗଲୋର ବିବାହ ବେଙ୍ଗଲୋର ଯେତେବେଳେ ଭଟ୍ଟକାଟରେ ସମସ୍ତଙ୍କୁ ଆହ୍ୱାନ କରେ କହିଲେ ଏ ସତରାଜ ମୁଖ୍ୟ ଭଟ୍ଟାଙ୍କ ସେହି ପ୍ରକାର ସଂସାରୀ ଲୋକ ଭଗବାନଙ୍କୁ ନାମ କୀର୍ତ୍ତନ କରୁନାହାନ୍ତି ଖାଲି କଟକଟର କଟକଟ ହୁଅନ୍ତି ସେମାନେ ତାଙ୍କର ମୃତ୍ୟୁ ରୂପି ସ୍ୱର୍ଗକୁ ଆହ୍ୱାନ କରନ୍ତି ତାପରେ ସ୍ମରଣ ନିଜର ଘର ବାଡ଼ି ଏମିତି ଧ୍ୟାନ ନ କରିକି ଭଗବାନ ଏକାଥରେ ଧ୍ୟାନ କର ସେଇକି ତୁମକୁ ରକ୍ଷା କରିବେ ରକ୍ଷା କରୁଛନ୍ତି ଯିଏକି ତମର ସର୍ବତ୍ର ଶ୍ରବଣ କୀର୍ତ୍ତନ ସ୍ମରଣ ତାଙ୍କରି ସେବା କର ତାଙ୍କରି ଭଜନ କର ତାଙ୍କୁ ନିଜର ସମ୍ବନ୍ଧ କରିଦେ ଘରେ ଯେତେବେଳେ ସଂସାରରେ ନିଜର କାହାକୁ ମା କାହାକୁ ବାପା କାହାକୁ ସ୍ୱାମୀ କାହାକୁ ପୁତ୍ର ବିକୁ ଭାବୁଛୁ ସେହି ପ୍ରକାର ଭଗବାନ କୃଷ୍ଣ ତୁମେ ସମ୍ବନ୍ଧରେ ବାନ୍ଧିଲେ ଏଇ ଦର୍ଶନର ପୁତ୍ର ଯେଉଁଥିରେ କୁଣ୍ଠିତା ତୁମେ ମାତା ତୁମେ ପିତା ଏକଟି ସମ୍ବନ୍ଧରେ ଭଗବାନଙ୍କୁ ବାନ୍ଧିଲେ ଆଉ ସେ ବନ୍ଧରେ ବାନ୍ଧିଲେ ତୁ ଜୀବନକୁ ପରିଚାଳିତ କର ତାହେଲେ ଜୀବନ ସୁଖୀ ହେଇଯିବ
ଅଭୟ ଚରଣ ଅଭୟ ହରେ
କିନ୍ତୁ ପ୍ରକୃତିରେ କେହି କାହା କଥାରେ ଅଟକି ନାହାନ୍ତି ଜଗତ ସଂସ୍ଥାର ଅତି ସଂସ୍କୃତି ସଂସ୍ଥା